ओम शांति। 14 अप्रैल 2025 मसीहा की अनमोल महावाक्य। मीठे बच्चे, एही सुख एवं दुखर खेल को तुम्हें माने ही जानुछ। अधा कल्प सुख एवं अधा कल्प दुख। बाबा दुख हरण करी सुख देवा को आसिछंती। प्रश्न, केही केही पिला माने क्यों कथारे निजर मन को खुशी करी देउछंती एवं निज को मिया मिठो अर्थात बहुत ज्ञानी मने करुछंती। उत्तर, केही केही भावुछंती आमे संपूर्ण होइगलु, स्वर्ग दुनिया पाई प्रस्तुत होइगलु। एही परी भाभी निजर मन को खुशी करी देउछंती। एहा को ही कुहा जाउछी मिया मिठो हेबा। बाबा कहुछंती मधुर संतान माने एबे तुमको बहुत पुरुषार्थ करबा को हेबो। जत्ते बेले तुमे माने पवित्र होइजिवो सेत्ते बेले तुम मानंक पई पवित्र दुनिया आवश्यक हेबो। जेहेतु भविष्यत राजधानी रो स्थापना हेउछि तेबे सेठा को केही एका तो जाई परिबे नाही। गीत, तुम्ही हो माता तुम्ही पिता हो। ओम शांति। वर्तमान तुम मानंको निजर परिचय मिलुछि। बाबा मध्य कहुछंती आमे समस्ते आत्मा एवं समस्ते मनुष्य ही अटो। बड़ हुंतु बा छोटो, प्रेसिडेंट हुंतु बा राजा रानी, समस्ते मनुष्य अटंती। किंतु एबे बाबा कहुछंती तुमे समस्ते आत्मा अटो, मु समस्त आत्मा मानंकर पिता। सेथि पई मते कहुछंती परम पिता परम आत्मा अर्थात सुप्रीम। पिला माने जानिछंती आम आत्मा मानंकर से हेले पिता, तेणु आमे समस्ते परस्पर भाई भाई। पुणि ब्रह्मांक द्वारा आमे परस्पर भाई भौनी हेउछु, जहांकर उच्च नीच कुल हुई थाए। आत्मा माने तो सबु आत्मा ही अटंती। एक कथा मध्य तुम्हें माने एबे बुझुछ। एही कथा को मनुष्य माने किछि हेले बुझी नाहंती। तुमको बाबा बुझाउछंती किंतु सही बाबांकु केही जाने नाहंती। मनुष्य माने गायन करुछंती हे भगवान हे माता पिता, कहें कि ना उच्चरु उच्च तो केवल जणे ही अटंती ना, से हेउछंती समस्तंकर पिता, समस्तंकर सुखदाता। सुख एवं दुखर खेल को मध्य तुमे जानिछ। किंतु मनुष्य माने भावुछंती जे एबे एबे सुख अछि एबे एबे पुणि दुख हेउछि। मनुष्य माने एक कथा बुझि पारु नाहंती जे अधा कल्प दुख अधा कल्प सुख रहिछि। बुद्धि सत्व प्रधान सत्व रजो तम हेउछि ना। शांतिधाम रे आत्मा माने सच्चा सुना होइ रहि थांती। सेठारे आत्मा रे कोनोसी खाद न थाए। जदिउ आत्मा रे निज निजर पाट भरे रहि थाए किंतु आत्मा माने सब पवित्र थांती। अपवित्र आत्मा सेठारे रही परिबे नाही। वर्तमान कोनोसी पवित्र आत्मा एठारे रही परिबे नाही। तुमे ब्राह्मण कुल भूषण मध्य एबे पवित्र हेउछ, तेणु तुमे एबे निज को देवता कहि परिबा नाही। देवी देवता माने हेले संपूर्ण निर्विकारी, किंतु तुमको संपूर्ण निर्विकारी कुहा जीवो नाही। शंकराचार्य होंतु अथवा जे कहि भी होंतु, देवता मानंक व्यतीत आउ कहा को संपूर्ण निर्विकारी कहा पारिब नाही। एही कथा केवल ज्ञान सागरंक मुखरु तुमे माने ही सुनुछ। ए कथा मध्य जानिछ ज्ञान सागर थरे मात्र सृष्टि को आसुछंती, किंतु मनुष्य माने पुनर्जन्म नहीं नहीं आसुछंती। एही ज्ञान सुनी संस्कार नहीं जाउछंती, पुनी आसी एठारे ज्ञान सुनुछंती। धरनीय केही केही छ आठ वर्षर ज्ञानी होइथिले मध्य तांक भितरे बहुत भल ज्ञान आसी जाए। आत्मा तो गोटे ना, तेणु ज्ञान शुणिबाकु तांकु भल लागिथाय। आत्मा बुझि पारे जे मते पुनर्बार बाबांक ज्ञान मिलुछि, ता भितरे खुशी रहिथाय। अन्यकु मध्य सिखाइबारे लागि पड़ंती, से माने बहुत फूर्ति हो जानती। जेपरी सैनिक मानंकर युद्धर संस्कार थाए, तेणु छोट वयसरु सही कामरे खुशी रे लागि जानती। एबे तुममानंकु मध्य पुरुषार्थ करी नुआ दुनियार मालिक हेबाकु पड़िब। समस्तंकु बुझाइब जे तुमे माने मध्य नुआ दुनियार मालिक होई पारिब, अथवा शांतिधामर मालिक होई पारिब। शांतिधाम हेउछि तुम आत्मा मानंक घर, जेउठारु तुमे सबो एठाकु अभिनय करिबाकु आसिछ। एक कथा मध्य केही जाने नहंती, कहें कि ना आत्मा विषय रे कहा को किछि जणा नहि। तुमे माने मध्य पूर्वरु एक कथा जाने नथिला जे आमे निर्विकारी दुनियारु एठाकु आसिछु। आमे आत्मा माने सूक्ष्म बिंदु अटु, जदिउ सन्यासी माने कहुछंती भ्रुकुटी मध्य रे आत्मा तारा रहुछि, तथापि बुद्धि रे बड़ रूप आसी जाउछि। शालग्राम कहिबा द्वारा बड़ रूप बोली भावि नै छंती। आत्मा शालग्राम अटे, यज्ञ रचना कले सेथिरे मध्य बड़ बड़ शालग्राम तयारी करी रखिथंती। तेणु पूजा समय रे शालग्रामर बड़ रूप ही बुद्धि रे रहिथाय। बाबा कहुछंती ए सब हला अज्ञान, एही ज्ञान केवल मु ही सुनाउछि। सारा दुनिया रे अन्य केहि भी एही ज्ञान सुनाई पारिबे नाही। ए कथा केहि बुझाउ नहंती जे आत्मा सदृश परमात्मा मध्य बिंदु अटंती, से माने अखंड ज्योति स्वरूप ब्रह्म बोली कहि देउछंती। ब्रह्म को भगवान भावि नेउछंती, पुनि निज को मध्य भगवान बोली कहि देउछंती। कहुछंती आमे एठारे अभिनय करिबा पई छोटो आत्मार रूप धारण करुछु, पुनि बड़ ज्योति रे लीन होइजिबो। लीन होइगले पुनि कण हेबो, तेबे पुनि पाठ मध्य विनाश होइजिबो। एहा केते बड़ भूल होइ जाउछि। एबे बाबा आसी सेकेंड रे पिला मानंकु जीवन मुक्ति देउछंती, पुनि अधा कल्प परे सीढ़ी रे तळ को खसी खसी जीवन बंधन रे आसुछंती। पुनि बाबा वर्तमान आसी जीवन मुक्त करुछंती, सेथि पई तांको समस्तंकर सद्गति दाता कहा जाउछि। तेणु जिए पतित पावन तांको मने पकाइबा को हेबो, कारण तांक द्वारा ही तुमे पवित्र हेबो, नचेत पवित्र होइ पारिबो नाही। उच्चर उच्च हेउछंती एकमात्र बाबा। केतेक संतान भावुछंती आमे संपूर्ण होइगलु, आमे संपूर्ण भावे प्रस्तुत होइगलु, एपरि भावी निजर मन को खुशी करुछंती। यहा मध्य हेउछि मिया मिठो, निजर बड़े करिबा। बाबा कहुछंती तुम मानंको ବହୁତ ପୁରୁଷାର୍ଥ କରିବାକୁ ହେବ। ପବିତ୍ର ହୋଇଗଲେ ପୁଣି ତୁମମାନଙ୍କ ପାଇଁ ଦୁନିଆ ମଧ୍ୟ ପବିତ୍ର ଆବଶ୍ୟକ। ବର୍ତ୍ତମାନ କେହି ଜଣେ ହେଲେ ସେଠାକୁ ଯାଇପାରିବେ ନାହିଁ। କେହି କେତେ ବି ଚେଷ୍ଟା କରନ୍ତୁ ଯେ ଆମେ ଶୀଘ୍ର କର୍ମାତୀତ ହୋଇଯିବୁ, କିନ୍ତୁ ହେବେ ନାହିଁ। ଏବେ ରାଜଧାନୀ ସ୍ଥାପନ ହେଉଛି। କୌଣସି ବି ବିଦ୍ୟାର୍ଥୀ ପାଠ ପଢାରେ ଯେତେ ଯୋଗ୍ୟ ହେଲେ ମଧ୍ୟ ପରୀକ୍ଷା ଉଚିତ ସମୟରେ ହେବ ନା? ପରୀକ୍ଷା ତ ଜଲ୍ଦି ହୋଇପାରିବ ନାହିଁ। ଏହା ମଧ୍ୟ ସେହିପରି ଅଟେ। ଯେତେବେଳେ ସମୟ ଆସିବ ସେତେବେଳେ ତୁମମାନଙ୍କର ପାଠ ପଢାର ଫଳାଫଳ ବାହାରିବ। ଯେତେ ଭଲ ପୁରୁଷାର୍ଥ ହେଲେ ମଧ୍ୟ ଏପରି କେହି କହିପାରିବେ ନାହିଁ ଯେ ଆମେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛୁ। ନା, ସୃହକଳା ସମ୍ପୂର୍ଣ୍ଣ ଏବେ କେହି ହୋଇପାରିବେ ନାହିଁ। ସେଥିପାଇଁ ବହୁତ ପୁରୁଷାର୍ଥ କରିବାକୁ ହେବ। ନିଜ ମନକୁ କେବଳ ଖୁସି କର ନାହିଁ ଯେ ଆମେ ସମ୍ପୂର୍ଣ୍ଣ ହୋଇଗଲୁ। ନା, ତୁମମାନଙ୍କୁ ଶେଷ ସମୟରେ ହିଁ ସମ୍ପୂର୍ଣ୍ଣ ହେବାକୁ ପଡ଼ିବ। ତେଣୁ ମିଆଁ ମିଠୁ ହେବା ଉଚିତ ନୁହେଁ। ଏହିଠାରେ ହିଁ ସାରା ରାଜଧାନୀ ସ୍ଥାପନ ହେବ। ହଁ, ଏତିକି ବୁଝୁଛନ୍ତି, ବାକି ଅଳ୍ପ ସମୟ ରହିଛି। କ୍ଷେପଣାସ୍ତ୍ର ମଧ୍ୟ ବାହାରିଗଲାଣି। ଏହାକୁ ତିଆରି କରିବା ପାଇଁ ପ୍ରଥମେ ସମୟ ଲାଗିଥାଏ, ପୁଣି ଅଭ୍ୟାସ ହୋଇଗଲେ ତୁରନ୍ତ ତିଆରି କରିଥାନ୍ତି। ଏସବୁ ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ରହିଛି। ବିନାଶ ନିମନ୍ତେ ବୋମା ତିଆରି କରୁଛନ୍ତି। ଗୀତାରେ ମଧ୍ୟ ମୂଷଳ ଶବ୍ଦ ରହିଛି। ଶାସ୍ତ୍ରରେ ପୁଣି ଲେଖିଦେଇଛନ୍ତି, ପେଟରୁ ଲୁହା ବାହାରିଲା, ଏପରି ହେଲା। ଏସବୁ ମିଛ କଥା, ବାବା ଆସି ବୁଝାଉଛନ୍ତି। ଏହାକୁ ହିଁ ମିସାଇଲ କୁହାଯାଉଛି। ବର୍ତ୍ତମାନ ବିନାଶ ପୂର୍ବରୁ ଆମକୁ ତମ ପ୍ରଧାନରୁ ସତୁ ପ୍ରଧାନ ହେବାକୁ ପଡ଼ିବ। ପିଲାମାନେ ଜାଣିଛନ୍ତି ଆମେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲୁ, ଖାଣ୍ଟି ସୁନା ଥିଲୁ, ଭାରତକୁ ସତ୍ୟ ଖଣ୍ଡ କୁହାଯାଉଥିଲା, ଏବେ ମିଥ୍ୟା ଖଣ୍ଡ ହୋଇଗଲାଣି। ସୁନା ମଧ୍ୟ ଅସଲି ଏବଂ ନକଲି ହୋଇଥାଏ ନା? ଏବେ ତୁମେ ଜାଣିଗଲଣି ବାବାଙ୍କର ମହିମା କଣ। ସେ ମନୁଷ୍ୟ ସୃଷ୍ଟିର ବୀଜର ସତ୍ୟ ଚୈତନ୍ୟ ଅଟନ୍ତି। ଆଗରୁ କେବଳ ଗାୟନ କରୁଥିଲେ, ଏବେ ତୁମେ ଜାଣୁଛ ଯେ ବାବା ତାଙ୍କର ସମସ୍ତ ଗୁଣ ଆମଠାରେ ଭରୁଛନ୍ତି। ବାବା କହୁଛନ୍ତି, ପ୍ରଥମେ ପ୍ରଥମେ ଯୁଗର ଯାତ୍ରା କର, ମତେ ମନେ ପକାଇଲେ ତୁମର ବିକର୍ମ ବିନାଶ ହୋଇଯିବ। ମୋର ନାମ ହେଉଛି ପତିତ ପାବନ। ଗାୟନ ମଧ୍ୟ କରିଥାନ୍ତି ଯେ ହେ ପତିତ ପାବନ ଆସ, କିନ୍ତୁ ସେ ଏଠାକୁ ଆସି କଣ କରିବେ ଏକଥା କେହି ଜାଣିନାହାନ୍ତି। ଜଣେ ସୀତାହାତ ନଥିଲେ, ତୁମେ ସମସ୍ତେ ହେଉଛ ଏ ସମୟରେ ସୀତା। ବାବା ତୁମମାନଙ୍କୁ ବେହଦକୁ ନେଇଯିବା ପାଇଁ ବେହଦର କଥା ଶୁଣାଉଛନ୍ତି। ତୁମେମାନେ ବେହଦ ବୁଦ୍ଧି ଦ୍ୱାରା ଏବେ ଜାଣୁଛ ଯେ ପୁରୁଷ ଏବଂ ସ୍ତ୍ରୀ ସମସ୍ତେ ସୀତା ଅଟନ୍ତି। ସମସ୍ତେ ବର୍ତ୍ତମାନ ରାବଣର ଜେଲରେ ଅଟନ୍ତି। ଶିବ ବାବା ଆସି ସମସ୍ତଙ୍କୁ ରାବଣର ବନ୍ଧନରୁ ମୁକ୍ତ କରୁଛନ୍ତି। କାରଣ ରାବଣ କୌଣସି ଜଣେ ମନୁଷ୍ୟ ନୁହେଁ, ଏକଥା ବୁଝାଯାଉଛି। ଏବେ ସମସ୍ତଙ୍କ ଭିତରେ ପାଞ୍ଚ ବିକାର ରହିଛି, ସେଥିପାଇଁ ରାବଣ ରାଜ୍ୟ କୁହାଯାଉଛି। ଏହାର ନାମ ହେଉଛି ବିକାରୀ ପତିତ ଦୁନିଆ। ସ୍ୱର୍ଗ ହେଲା ନିର୍ବିକାରୀ ଦୁନିଆ, ଉଭୟର ନାମ ଅଲଗା। ଏହା ବେଶ୍ୟାଳୟ, ତାହା ଶିବାଳୟ। ଏହି ଲକ୍ଷ୍ମୀ ନାରାୟଣ ନିର୍ବିକାରୀ ଦୁନିଆର ମାଲିକ ଥିଲେ। ଏମାନଙ୍କ ସମ୍ମୁଖରେ ବିକାରୀ ମନୁଷ୍ୟ ଯାଇ ମୁଣ୍ଡ ନୁଆଉଛନ୍ତି। ବିକାରୀ ରାଜାମାନେ ସେ ନିର୍ବିକାରୀ ରାଜାଙ୍କ ଆଗରେ ମୁଣ୍ଡ ନୁଆଉଛନ୍ତି। ଏ କଥା ମଧ୍ୟ ତୁମେମାନେ ଏବେ ଜାଣୁଛ, କିନ୍ତୁ ମନୁଷ୍ୟମାନଙ୍କୁ କଳ୍ପର ଆୟୁଷ ବିଷୟରେ ହିଁ ଜଣାନାହିଁ। ତେଣୁ ସେମାନେ କିପରି ବୁଝିପାରିବେ ଯେ ରାବଣ ରାଜ୍ୟ କେବେ ଆରମ୍ଭ ହେଉଛି? ଅଧା ଅଧା ହେବା ଦରକାର ନା? ରାମ ରାଜ୍ୟ କେବେଠାରୁ ଆରମ୍ଭ ଏବଂ ରାବଣ ରାଜ୍ୟ କେବେଠାରୁ ଆରମ୍ଭ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଏବେ ବାବା ବୁଝାଉଛନ୍ତି ଏହି 5000 ବର୍ଷର ଚକ୍ର ଘୁରି ଚାଲିଛି। ଏବେ ତୁମେ ଜାଣୁଛ ଯେ ଆମେ 84 ଜନ୍ମର ଅଭିନୟ କରୁଛୁ, ପୁଣି ଆମେ ଘରକୁ ଯିବୁ। ସତ୍ୟ ଯୁଗ ତ୍ରେତା ଯୁଗରେ ମଧ୍ୟ ପୁନର୍ଜନ୍ମ ନେବେ, ତାହା ହେଉଛି ରାମ ରାଜ୍ୟ। ପୁଣି ରାବଣ ରାଜ୍ୟରେ ଆସିବାକୁ ହେବ, ଏହା ଜୟ ପରାଜୟର ଖେଳ ଅଟେ। ତୁମେ ଏଠାରେ ବିଜୟ ପ୍ରାପ୍ତ କଲେ ସ୍ୱର୍ଗର ମାଲିକ ହେବ, ଯଦି ମାୟାଠାରୁ ହାରିଲ ତେବେ ନର୍କର ମାଲିକ ହେବ। ସ୍ୱର୍ଗ ଅଲଗା, ଦୁନିଆରେ କେହି ମରିଗଲେ କହନ୍ତି ସ୍ୱର୍ଗକୁ ଗଲା। ଏବେ ତୁମେ ଏପରି କଥା ତ କହିବ ନାହିଁ, କାହିଁକି ନା ତୁମେମାନେ ଜାଣିଛ ସ୍ୱର୍ଗ କେବେ ହେବ। ସେମାନେ କହିଦେଉଛନ୍ତି ଜ୍ୟୋତି ଜ୍ୟୋତିରେ ମିଶିଗଲା ଅଥବା ନିର୍ବାଣ ପ୍ରାପ୍ତ କଲା। ତୁମେମାନେ କହୁଛ ଜ୍ୟୋତିରେ କେହି ମିଶିପାରିବେ ନାହିଁ। ସମସ୍ତଙ୍କର ସଦ୍ଗତିଦାତା ଏକ ବୋଲି ଗାୟନ କରାଯାଇଛି। ସତ୍ୟଯୁଗକୁ ହିଁ ସ୍ୱର୍ଗ କୁହାଯାଉଛି, ବର୍ତ୍ତମାନ ଏହା ହେଲା ନର୍କ। ଏସବୁ ଭାରତର ହିଁ କଥା, ବାକି ଆକାଶରେ କିଛି ନଥାଏ। ଦିଲୱାଡ଼ା ମନ୍ଦିରର ଉପରେ ସ୍ୱର୍ଗ ଦେଖାଇଛନ୍ତି, ତେଣୁ ମନୁଷ୍ୟ ଭାବୁଛନ୍ତି ବାସ୍ତବରେ ଉପରେ ସ୍ୱର୍ଗ ରହିଛି। ଆରେ, ଛାତ ଉପରେ ମନୁଷ୍ୟ କିପରି ରହିବେ? ବର୍ତ୍ତମାନ ମନୁଷ୍ୟମାନେ ସମ୍ପୂର୍ଣ୍ଣ ବୁଦ୍ଧିହୀନ ହୋଇଯାଇଛନ୍ତି। ଏବେ ତୁମେ ସ୍ପଷ୍ଟ ଭାବରେ ବୁଝାଉଛ, ତୁମେ ଜାଣିଛ ଏହିଠାରେ ହିଁ ଦିନେ ହିଁ ସ୍ୱର୍ଗବାସୀ ଥିଲେ, ଏହିଠାରେ ହିଁ ପୁଣି ନର୍କବାସୀ ହେଉଛନ୍ତି, ଏବେ ପୁଣି ସ୍ୱର୍ଗବାସୀ ହେବାକୁ ପଡ଼ିବ। ଏହି ଜ୍ଞାନ ହିଁ ହେଉଛି ନରରୁ ନାରାୟଣ ହେବା ପାଇଁ। କଥା ମଧ୍ୟ ସତ୍ୟନାରାୟଣ ହେବା ପାଇଁ ଶୁଣାଇଥାନ୍ତି, ରାମସୀତାଙ୍କର କଥା କହୁନାହାନ୍ତି। ଏହା ହେଉଛି ନରରୁ ନାରାୟଣ ହେବାର କଥା। ସର୍ବୋଚ୍ଚ ପଦ ହେଉଛି ଲକ୍ଷ୍ମୀ ନାରାୟଣଙ୍କର, ତାଙ୍କର ତଥାପି ଦୁଇ କଳା କମ ହୋଇଯାଉଛି। ଉଚ୍ଚ ପଦ ପାଇବା ପାଇଁ ପୁରୁଷାର୍ଥ କରିବାକୁ ପଡ଼ିବ, ତଥାପି ଯଦି ନ କରିପାରିବେ ତେବେ ଯାଇ ଚନ୍ଦ୍ରବଂଶୀ ହେବ। ଭାରତବାସୀ ଏବେ ପତିତ ହୋଇଯାଇଛନ୍ତି, ତେଣୁ ନିଜର ଧର୍ମକୁ ଭୁଲି ଯାଇଛନ୍ତି। ଖ୍ରୀଷ୍ଟିଆନ ମାନେ ଯଦିଓ ସତୁ ପ୍ରଧାନରୁ ତମୋ ପ୍ରଧାନ ହେଉଛନ୍ତି, ତଥାପି ଖ୍ରୀଷ୍ଟିଆନ ସମ୍ପ୍ରଦାୟର ହୋଇ ତ ରହିଛନ୍ତି ନା? କିନ୍ତୁ ଆଦି ସନାତନ ଦେବୀ ଦେବତା ସମ୍ପ୍ରଦାୟ ବାଲା ନିଜକୁ ହିନ୍ଦୁ କହିଦେଉଛନ୍ତି। ଏ କଥା ମଧ୍ୟ ବୁଝିପାରୁନାହାନ୍ତି ଯେ ଆମେ ବାସ୍ତବରେ ଦେବୀ ଦେବତା ଧର୍ମର ଅଟୁ। କେତେ ଆଶ୍ଚର୍ଯ୍ୟ କଥା ନା! ତୁମେମାନେ ପଚାରୁଛ ହିନ୍ଦୁ ଧର୍ମ କିଏ ସ୍ଥାପନ କରିଥିଲେ, ତେବେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଯଦି ଦେବତାମାନଙ୍କର ପୂଜା କରୁଛନ୍ତି ତେବେ ଦେବତା ଧର୍ମର ଅଟନ୍ତି ନା? କିନ୍ତୁ କିଛି ବୁଝୁନାହାନ୍ତି। ଏହା ମଧ୍ୟ ଡ୍ରାମାରେ ନିର୍ଦ୍ଧାର୍ଯ୍ୟ ଅଛି। ତୁମ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହିଛି। ତୁମେ ଜାଣିଛ ଆମେ ପ୍ରଥମେ ସୂର୍ଯ୍ୟବଂଶୀ ଥିଲୁ, ପରେ ପୁଣି ଅନ୍ୟ ଧର୍ମ ସବୁ ଆସିଯାଏ। ଆମେ ପୁନର୍ଜନ୍ମ ନେଇ ଆସୁଛୁ। ଏ କଥା ତୁମମାନଙ୍କ ଭିତରେ ମଧ୍ୟ ଯଥାର୍ଥ ଭାବରେ କେହି କେହି ହିଁ ଜାଣିଛନ୍ତି। ସ୍କୁଲରେ ମଧ୍ୟ କୌଣସି ଛାତ୍ରର ବୁଦ୍ଧିରେ ଭଲ ଜ୍ଞାନ ଥାଏ ତ କାହା ବୁଦ୍ଧିରେ ଜ୍ଞାନ କମ ରହିଥାଏ। ଏଠାରେ ମଧ୍ୟ ଯେଉଁମାନେ ଫେଲ୍ ହେଉଛନ୍ତି ତାଙ୍କୁ କ୍ଷତ୍ରିୟ କୁହାଯାଉଛି। ସେମାନେ ଚନ୍ଦ୍ରବଂଶକୁ ଚାଲିଯିବେ, ଦୁଇ କଳା କମ ହୋଇଗଲା ନା, ତେଣୁ ସମ୍ପୂର୍ଣ୍ଣ ହୋଇପାରିବେ ନାହିଁ। ତୁମ ବୁଦ୍ଧିରେ ଏବେ ବେହଦର ଇତିହାସ ଭୂଗୋଳ ରହିଛି। ସେ ସ୍କୁଲରେ ହଦର ଇତିହାସ ଭୂଗୋଳ ପଢ଼ିଥାନ୍ତି। ସେମାନେ ବ୍ରହ୍ମଲୋକ ଏବଂ ସୂକ୍ଷ୍ମ ଲୋକକୁ ଜାଣିନାହାନ୍ତି। ସାଧୁ ସନ୍ଥ ଆଦି କାହା ବୁଦ୍ଧିରେ ଏସବୁ କଥା ନାହିଁ। ତୁମ ବୁଦ୍ଧିରେ ଅଛି ବ୍ରହ୍ମଲୋକରେ ଆତ୍ମାମାନେ ରହୁଛନ୍ତି, ଏହା ହେଉଛି ସୂକ୍ଷ୍ମ ଲୋକ। ତୁମ ବୁଦ୍ଧିରେ ଏବେ ସମସ୍ତ ଜ୍ଞାନ ରହିଛି। ଏବେ ଏଠାରେ ସ୍ୱଦର୍ଶନ ଚକଧାରୀ ସେନା ବସିଛନ୍ତି, ଯେଉଁମାନେ ବାବା ଏବଂ ଚକ୍ରକୁ ମନେ ପକାଉଛନ୍ତି। ତୁମ ବୁଦ୍ଧିରେ ଜ୍ଞାନ ଅଛି, ବାକି କୌଣସି ହତିଆର ଆଦି ନାହିଁ। ଜ୍ଞାନ ଦ୍ୱାରା ନିଜର ଦର୍ଶନ ହେଉଛି। ବାବା ରଚୟିତା ଏବଂ ରଚନାର ଆଦି ମଧ୍ୟ ଅନ୍ତର ଜ୍ଞାନ ଦେଉଛନ୍ତି। ଏବେ ବାବାଙ୍କର ଆଦେଶ ହେଉଛି ରଚୟିତାଙ୍କୁ ମନେ ପକାଅ, ତେବେ ବିକର୍ମ ବିନାଶ ହେବ। ଏବେ ଯିଏ ଯେତେ ସ୍ୱଦର୍ଶନ ଚକ୍ରଧାରୀ ହେଉଛନ୍ତି ଏବଂ ଅନ୍ୟମାନଙ୍କୁ କରାଉଛନ୍ତି, ଯିଏ ଅଧିକ ସେବା କରୁଛନ୍ତି ତାଙ୍କୁ ଅଧିକ ପଦ ମିଳିବ। ଏହା ତ ସାଧାରଣ କଥା। ଗୀତାରେ ଶ୍ରୀକୃଷ୍ଣଙ୍କର ନାମ ରଖିଦେଇଥିବାରୁ ବାବାଙ୍କୁ ଭୁଲି ଯାଉଛନ୍ତି, ତେବେ ଶ୍ରୀକୃଷ୍ଣଙ୍କୁ ଭଗବାନ କୁହାଯାଇ ପାରିବ ନାହିଁ, କାରଣ ତାଙ୍କୁ ପିତା ବୋଲି କୁହାଯିବ ନାହିଁ। ବର୍ଷା ବାବାଙ୍କ ଠାରୁ ମିଳୁଛି, ପତିତ ପାବନ ବାବାଙ୍କୁ କୁହାଯାଉଛି। ସେ ଯେତେବେଳେ ଏଠାକୁ ଆସିବେ ତେବେ ଯାଇ ଶାନ୍ତିଧାମକୁ ଯାଇପାରିବ। ମନୁଷ୍ୟ ମୁକ୍ତି ନିମନ୍ତେ କେତେ ମୁଣ୍ଡ ପିଟୁଛନ୍ତି, ତୁମେ କେତେ ସହଜରେ ବୁଝାଉଛ। କୁହ, ପତିତ ପାବନ ହେଉଛନ୍ତି ଏକମାତ୍ର ପରମାତ୍ମା, ପୁଣି ଗଙ୍ଗାକୁ କାହିଁକି ସ୍ନାନ କରିବାକୁ ଯାଉଛ? ଗଙ୍ଗା କୂଳରେ ଯାଇ ବସୁଛନ୍ତି ଯେ ଆମେ ଏହିଠାରେ ମରିବୁ। ବଙ୍ଗାଳୀ ଲୋକ ମୃତ୍ୟୁ ପୂର୍ବରୁ ଗଙ୍ଗାରେ ଯାଇ ହରିବୋଲ ହରିବୋଲ କହିଥାନ୍ତି, ଭାବନ୍ତି ଯେ ଇଏ ମୁକ୍ତି ହୋଇଗଲା, ଏବେ ଆତ୍ମା ତ ବାହାରିଗଲା। ହେଲେ ସେ ପବିତ୍ର ହୋଇପାରିଲା ନାହିଁ। ଆତ୍ମାକୁ କେବଳ ବାବା ହିଁ ପବିତ୍ର କରାଇବେ, ସେଥିପାଇଁ ତାଙ୍କୁ ହିଁ ସମସ୍ତେ ଡାକୁଛନ୍ତି। ଏବେ ବାବା କହୁଛନ୍ତି, ମୋତେ ମନେ ପକାଇଲେ ବିକର୍ମ ବିନାଶ ହେବ। ବାବା ଆସି ପୁରୁଣା ଦୁନିଆକୁ ନୂଆ କରୁଛନ୍ତି, ବାକି ନୂଆ କିଛି ରଚନା କରୁନାହାନ୍ତି। ଆଚ୍ଛା, ମିଠା ମିଠା ଶିକିଲ ଧେ ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ଧାରଣା ପାଇଁ ମୁଖ୍ୟ ସାରାଂଶ, 1 ବାବାଙ୍କ ନିକଟରେ ଥିବା ଗୁଣକୁ ନିଜ ଭିତରେ ଭରିବାକୁ ହେବ। ଅନ୍ତିମ ପରୀକ୍ଷା ପୂର୍ବରୁ ଭଲ ଭାବରେ ପୁରୁଷାର୍ଥ କରି ନିଜକୁ ସମ୍ପୂର୍ଣ୍ଣ ରୂପେ ପବିତ୍ର କରିବାକୁ ହେବ। ଏଥିରେ ନିଜକୁ ମିଆଁ ମିଠୁ ଭାବିବା ଉଚିତ ନୁହେଁ। 2 ନିଜେ ସ୍ୱଦର୍ଶନ ଚକ୍ରଧାରୀ ହୋଇ ଅନ୍ୟମାନଙ୍କୁ ମଧ୍ୟ କରାଇବାକୁ ହେବ। बाबांकु एवं सृष्टि चक्र को मने पकाइबा को हेब। बेहद बाबांक द्वारा बेहद र ज्ञान को सुनी निजर बुद्धि को बेहद रे रखिबा को हेब। हद अर्थात विनाशी दुनिया ठारो दूरे रहिबा को हेब। वरदान स्वस्थिति द्वारा परिस्थिति गुड़िक उपरे विजय प्राप्त करुथिबा संगम जोगी विजयी रत्न भव। परिस्थिति उपरे विजय प्राप्त करिबार साधन बा आधार हेउछि स्वस्थिति। ए देह मध्य पर अटे स्व नुहे। स्वस्थिति बा स्वधर्म सर्वदा सुखर अनुभव कराई थाए एवं प्रकृतिर धर्म अर्थात परधर्म बा देहर स्मृति कौनसी ना कौनसी प्रकार रे दुखर अनुभव कराई थाए। तेणु जे सर्वदा स्वस्थिति रे स्थित रही थाए से सर्वदा सुखर अनुभव करे। ता निकट को दुखर ढेउ केबे भी आसी पारे नहीं। से संगम जुगी विजयी रत्न हुई थाए। स्लोगान परिवर्तन र शक्ति द्वारा व्यर्थ संकल्प र प्रवाह शक्ति को समाप्त करो। ओम शांति।